ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ, ଶୁଣାନ୍ତୁ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজের এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়। আজের এই পথ প্রদর্শিকা কার্যক্রমকে আপনার স্বাগত জনায়। আপনার সহযোগ নিমন্তে বিশেষ ধন্যবাদ। আপনি এই কার্যক্রমের জন নিয়মিত শ্রোতা জাঁ আমি বিশেষ খুশি, প্রভুঙ্ নাম ধন্যবাদ দেউ। কেবল সে নুহে, আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু। ଆଉ ସେ ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ, ମାତ୍ର ସେ ଚାହାନ୍ତି ଆପଣଙ୍କର ଦୃଢ଼ ବିଶ୍ୱାସ। ତାହେଲେ ଆସନ୍ତୁ ଆଜି ମଧ୍ୟ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ତାହାଙ୍କର ସ୍ୱର ଶୁଣିବା ନିମନ୍ତେ ଚେଷ୍ଟା କରିବା, ଆଉ ସେ ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ପାଇଁ ପଦକ୍ଷେପ ନେବା। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ହଁ ପ୍ରଭୁ, ଆମେ ଜାଣୁ ତୁମର ବାକ୍ୟ ସତ୍ୟ ଓ ଜୀବନ୍ତ, କାର୍ଯ୍ୟସାଧକ। ଆଉ ପ୍ରଭୁ, ତୁମର ବାକ୍ୟ ଆମମାନଙ୍କ ଜୀବନ ପାଇଁ ଶକ୍ତିଦାୟକ, ବଳଦାୟକ। ତେଣୁକରି ପବିତ୍ର ପ୍ରଭୁ, ଏହି ସମୟରେ ଆମେ ତୁମ ନିକଟକୁ ଆସୁଅଛୁ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କୁ ସାନ୍ତ୍ୱନା ଦିଅ, ଶକ୍ତି ଦିଅ, ସାହସ ଦିଅ, ଏବଂ ବିଶ୍ୱାସରେ ତୁମ ସହିତରେ ସ୍ଥିର ରହି ଚାଲିବା ନିମନ୍ତେ ଶକ୍ତି ଦିଅ। ଶୈତାନ ସମସ୍ତ ପ୍ରକାର ବାଧା ବିଘ୍ନ ପ୍ରତିବନ୍ଧକରୁ ଆମମାନଙ୍କୁ ଦୟାକରି ସୁରକ୍ଷା କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପବିତ୍ର ବାଇବଲ ମଧ୍ୟରୁ ଯାତ୍ରା ପୁସ୍ତକ ତହିଁର 29 ପର୍ବର 10 ପଦଠାରୁ ନେଇ 30 ପର୍ବର 10 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ତେବେ ଆପଣଙ୍କର ମନେଥିବ, ଗତପାଠରେ ଆମେ ସେହି ଯାଜକମାନଙ୍କୁ ପ୍ରତିଷ୍ଠା କରିବା ନେଇ ଈଶ୍ୱର କିପରି ମୂଷାଙ୍କୁ ଜଣାଇଲେ ଓ ମୂଷା କିପରି ଈଶ୍ୱରଙ୍କର ଆଦେଶ ଅନୁଯାୟୀ ହାରଣଙ୍କୁ ମହାଯାଜକୀୟ ବସ୍ତ୍ରରେ ବସ୍ତ୍ରାନ୍ୱିତ କଲେ ତାହା ଦେଖିଥିଲୁ। କାରଣ ଏହି ସମସ୍ତ ବିଷୟ ଈଶ୍ୱରଙ୍କ ଆଡ଼ୁ ସାଧିତ ହୋଇଥିଲା ଓ ଈଶ୍ୱର ସେମାନଙ୍କୁ ସେହି ଯାଜକ ପଦରେ ପ୍ରତିଷ୍ଠିତ କରାଇଥିଲେ। କିନ୍ତୁ ଆଜି ଆମେ ସେହି ଯାଜକମାନଙ୍କୁ ପ୍ରତିଷ୍ଠିତ କରିବା ନେଇ ଯେଉଁ ସମସ୍ତ ବଳିଦାନ ପ୍ରଭୃତି ଉତ୍ସର୍ଗ କରାଯାଇଥିଲା ତାହା ଲକ୍ଷ୍ୟ କରିବା। ଦେଖନ୍ତୁ 29 ପର୍ବର 10 ପଦରେ ଏହିପରି ଲେଖା ଅଛି, ଅନନ୍ତର ତୁମ୍ଭେ ସମାଗମ ତମ୍ବୁ ସମ୍ମୁଖରୁ ସେହି ଗୋବତ୍ସ୍ୟ ଅଣାଇବ, ପୁଣି ହାରଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସ୍ୟର ମସ୍ତକରେ ଆପଣମାନଙ୍କ ହସ୍ତର ନିର୍ଭର ଦେବେ। ଆପଣ ଦେଖନ୍ତୁ, ମହାଯାଜକ ଓ ତାଙ୍କର ପରିବାର ସେମାନଙ୍କର ହସ୍ତର ନିର୍ଭର ସେହି ଗୋବତ୍ସ୍ୟ ଉପରେ ଦେଲେ। ତେବେ ଅନେକ ଏହି ହସ୍ତର ନିର୍ଭର ଦେବା ବିଷୟକୁ ଭୁଲ ବୁଝନ୍ତି। ସେମାନେ ଭାବନ୍ତି ଏହାଦ୍ୱାରା କିଛି ଯାଦୁକ୍ରିୟା ଘଟେ ବା ଆତ୍ମିକ ଭାବେ କିଛି ଘଟେ, କିନ୍ତୁ ତାହା ସେପରି ନୁହେଁ। ଏକ ପଶୁ ଉପରେ ହସ୍ତ ନିର୍ଭର ଦେବା ଅର୍ଥ ନିଜକୁ ସେହି ପଶୁ ସହିତ ପରିଚିତ କରାଇବା ବା ଏହାକୁ ପରିଚୟକରଣ ବୋଲି କୁହାଯାଏ। ଯେତେବେଳେ ଜଣେ ପାପୀ ବେଦୀ ନିକଟକୁ ଯାଇ ସେ ଆଣିଥିବା ସେହି ପଶୁର ମସ୍ତକ ଉପରେ ଆପଣାର ହସ୍ତ ନିର୍ଭର ଦିଏ, ଏହାର ଅର୍ଥ ହେଉଛି ଯେ ସେହି ପଶୁ ତାହାର ସ୍ଥାନ ଗ୍ରହଣ କରେ, ଅର୍ଥାତ୍ ତାହାର ପାପ ନିମନ୍ତେ ସେହି ପଶୁଟି ବଳି ଦିଆଯାଏ। ତେଣୁ ଏହି ହସ୍ତର ନିର୍ଭର ଦେବା ଅର୍ଥାତ୍ ପରିଚିତ କରାଇବା। ଆପଣ ଦେଖନ୍ତୁ, ସେହି ଗୋବତ୍ସ୍ୟ ହାରଣ ମହାଯାଜକଙ୍କର ସ୍ଥାନ ଗ୍ରହଣ କରିଥିଲା। ଏହା ମଧ୍ୟ ମରିବାକୁ ଥିଲା, ଯେହେତୁ ହାରଣ ମହାଯାଜକ ଜଣେ ପାପୀ ଥିଲେ। ଏହା ହେଉଛି ହୋମବଳି। ତେବେ ଲେବୀୟ ପୁସ୍ତକରେ ଆମେ ଏହି ସମସ୍ତ ବଳିଦାନ ବିଷୟ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା। ତେବେ ଏହି ଯେଉଁ ବେଦୀ ଯାହାକୁ ଆମେ ପିତ୍ତଳ ବେଦୀ ବୋଲି ଚିହ୍ନଟ କରିଅଛୁ, ସମୟ ସମୟ ଏହାକୁ ହୋମବଳିର ବେଦୀ ବୋଲି ମଧ୍ୟ କୁହାଯାଉଥିଲା, ଯେହେତୁ ଏହି ବେଦୀ ଉପରେ ପ୍ରଧାନ ବଳିଦାନ ଉତ୍ସର୍ଗ କରାଯାଉଥିଲା। ଏହି ପ୍ରଧାନ ହୋମବଳି ଏବଂ ପାପାର୍ଥକ ବଳି ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱକୁ ଦର୍ଶାଉଥିଲା, ଅର୍ଥାତ୍ ସେ କିଏ ବୋଲି ଦର୍ଶାଉଥିଲା। କିନ୍ତୁ ସେହି ବେଦୀ ପ୍ରକାଶ କରେ ଯେ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ କ'ଣ ସାଧନ କରିଅଛନ୍ତି। ଏହା ଖ୍ରୀଷ୍ଟଙ୍କର ସେହି ପ୍ରାୟଶ୍ଚିତ କାର୍ଯ୍ୟକୁ ପ୍ରକାଶ କରେ। ଏହାପରେ 11-25 ପଦ ମଧ୍ୟରେ ଆମେ ସେହି ହୋମବଳି କେଉଁପରି ଭାବେ ଉତ୍ସର୍ଗ କରାଯାଉଥିଲା ତାହା ଲକ୍ଷ୍ୟ କରୁଛୁ। ତେବେ ସେହି ଗୋବତ୍ସ୍ୟକୁ ପାପାର୍ଥକ ବଳି ନିମନ୍ତେ ଓ ସେହି ମେଷ ଦୁଇଟିକୁ ହୋମବଳି ନିମନ୍ତେ ଉତ୍ସର୍ଗ କରିବାକୁ ଥିଲା, ଏବଂ ଏହି ଦୁଇଟି ଯାକ ବଳିଦାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱକୁ ପ୍ରକାଶ କରୁଥିଲା ଯେ ସେ ବାସ୍ତବରେ କିଏ। ସେ ସେହି ନିଷ୍ପାପୀ, ନିଷ୍କଳଙ୍କ ଓ ପବିତ୍ର ବ୍ୟକ୍ତି ଯିଏକି ବ୍ୟବସ୍ଥା ଅନୁଯାୟୀ ସମସ୍ତ ଧର୍ମକର୍ମ ସାଧନ କରି ଆମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପ ହେଲେ। ସେ ଆମମାନଙ୍କର ଉଦ୍ଧାରକର୍ତ୍ତା ଈଶ୍ୱର। ସେ ସେହି ଈଶ୍ୱରଙ୍କ ମେଷ ଶାବକ ଯିଏକି ଜଗତର ପାପଭାର ବହି ନେଇ ଯାଆନ୍ତି। ତେବେ ଏହା କ'ଣ ଏକ ଚମତ୍କାର ବିଷୟ ନୁହେଁ କି? ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଏହି ସମସ୍ତ ସୌଭାଗ୍ୟର ଅଧିକାରୀ କରାଇଛନ୍ତି, କିନ୍ତୁ ଆମେ କେବଳ ତାହାଙ୍କଠାରେ ବିଶ୍ୱାସ କରି ସେହି ସମସ୍ତ ସୌଭାଗ୍ୟର ଅଧିକାରୀ ହେବାକୁ ଅଛି। କାରଣ ସେ ଆମମାନଙ୍କ ନିମନ୍ତେ ସମସ୍ତ କିଛି ସାଧନ କରିଅଛନ୍ତି ଓ ଆମମାନଙ୍କ ନିମନ୍ତେ ସମସ୍ତ ବିଷୟ ରଖିଅଛନ୍ତି। ଆମେ କେବଳ ବିଶ୍ୱାସର ସହିତ ତହିଁର ଅଧିକାରୀ ହେବା ଆବଶ୍ୟକ। ଆସନ୍ତୁ ଏହାପରେ ସେହି ଯାଜକମାନଙ୍କର ଖାଦ୍ୟ ପ୍ରତି ଟିକେ ଦୃଷ୍ଟି ଦେବା। ଦେଖନ୍ତୁ 26-27 ପଦରେ ଏହିପରି ଲେଖା ଅଛି, ଅନନ୍ତର ତୁମ୍ଭେ ହାରଣର ପଦ ନିଯୋଗାର୍ଥକ ମେଷର ବକ୍ଷ ଘେନି ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ଦୋଳାଇବ, ସେହି ଖଣ୍ଡ ତୁମ୍ଭର ଅଂଶ ହେବ। ଆଉ ହାରଣର ଓ ତାହାର ପୁତ୍ରଗଣର ପଦ ନିଯୋଗାର୍ଥକ ମେଷର ଯେଉଁ ବୁକୁରୂପ ଦୋଳନୀୟ ନୈବେଦ୍ୟ ଦୋଳାଇତ ଓ ଯେଉଁ ଚଟୁଆ ରୂପ ଉତ୍ତୋଳନୀୟ ଉପହାର ଉତ୍ତୋଳିତ ହେଲା, ତାହା ତୁମ୍ଭେ ପବିତ୍ର କରିବ। ଏହି ବିଷୟ ନେଇ ଆମେ ପୁନର୍ବାର ଲେବୀୟ ପୁସ୍ତକରେ ଦେଖିବାକୁ ଯିବା ଯେ ବଳିଦାନର ଏକ ଅଂଶ ହାରଣ ଏବଂ ଯାଜକମାନଙ୍କର ଅଂଶ ଥିଲା। ଆପଣ ଦେଖନ୍ତୁ, ଲେବୀୟମାନେ ସେମାନଙ୍କ ଗୋଷ୍ଠୀ ମଧ୍ୟରୁ କୃଷିକର୍ମ କରିବା ନିମନ୍ତେ ଭୂମିର କୌଣସି ଅଂଶ ପାଇନଥିଲେ, କିନ୍ତୁ ଏହିପରି ଭାବେ ଈଶ୍ୱର ସେମାନଙ୍କର ଆବଶ୍ୟକତା ପୂରଣ କରୁଥିଲେ, କାରଣ ଲେବୀୟମାନେ ସେହି ସମାଗମ ତମୁ ମଧ୍ୟରେ ଈଶ୍ୱରଙ୍କର ସେବା କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି ପାଇଥିଲେ ଏବଂ ପରେ ମନ୍ଦିର ମଧ୍ୟରେ ଏବଂ ସେମାନେ ସେହି ବଳିଦାନ ମଧ୍ୟରୁ ସେମାନଙ୍କର ଅଧିକାର ସ୍ୱରୂପେ କିଛି ଅଂଶ ପାଉଥିଲେ, କାରଣ ଈଶ୍ୱର ସେମାନଙ୍କର ଅଧିକାର ସ୍ୱରୂପ ଥିଲେ। ତେଣୁକରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଯେଉଁ ବଳିଦାନ ଉତ୍ସର୍ଗ କରାଯାଉଥିଲା ତହିଁରୁ ସେମାନେ ମଧ୍ୟ କିଛି ଅଂଶ ପାଉଥିଲେ, କାରଣ କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। ଈଶ୍ୱର ତାହାଙ୍କର ସେବକମାନଙ୍କର ଆବଶ୍ୟକତା ପୂରଣ କରନ୍ତି। ଆପଣ ଦେଖନ୍ତୁ, ଈଶ୍ୱର ତାହାଙ୍କର ସେବକମାନଙ୍କର ଆବଶ୍ୟକତାର ପୂରଣ ନିମନ୍ତେ ଏହିପରି ବିଧି ନିରୂପଣ କରିଥିଲେ ଯେପରି ତାହାଙ୍କର ସେବକମାନେ ତାହାଙ୍କର ସେବା କାର୍ଯ୍ୟ ଦ୍ୱାରା ନିଜର ଆବଶ୍ୟକତା ପୂରଣ କରନ୍ତି। ପ୍ରିୟ ବନ୍ଧୁ, ଆପଣ ଯଦି ଈଶ୍ୱରଙ୍କର ସେବକ ତାହେଲେ ଈଶ୍ୱର ଆପଣଙ୍କର ଆବଶ୍ୟକତା ପୂରଣ କରିବେ। ଈଶ୍ୱର ତାହାଙ୍କର ପ୍ରକୃତ ସେବକମାନଙ୍କୁ କେବେ ହେଲେ କ୍ଷୁଧାରେ ମାରିବେ ନାହିଁ। ସେ ସେମାନଙ୍କର ଅଭାବ ମୋଚନ କରିବେ। ସେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସମସ୍ତ ବିଷୟ ପ୍ରଦାନ କରିବେ। ଏପରିକି ଆପଣ ଜାଣିଥିବେ, ପ୍ରଭୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କର ଆବଶ୍ୟକତା ପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସାହାଯ୍ୟ କରୁଥିଲେ। ହଁ, ପ୍ରଭୁଙ୍କର କାର୍ଯ୍ୟ କଲେ ଆମକୁ ଅନେକ ଅଭାବ ଓ ଦୁଃଖ କଷ୍ଟର ମଧ୍ୟ ଦେଇ ଗତି କରିବାକୁ ପଡ଼ିପାରେ। ମାତ୍ର ସେହି ସମସ୍ତ ଅନୁଭୂତି ମଧ୍ୟ ଦେଇ ପ୍ରଭୁ ଆମମାନଙ୍କ ସହିତ କଥା କହିଥାନ୍ତି ଓ ତାହାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ଶିକ୍ଷା ଦେଇଥାନ୍ତି। କାରଣ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଯେଉଁ ସମସ୍ତ କ୍ଲେଶ ବା ସମସ୍ୟା ଘଟେ, ସେହି ସମସ୍ତ ତାହାର ଅମଙ୍ଗଳ ନିମନ୍ତେ ନୁହେଁ, ମାତ୍ର ମଙ୍ଗଳର ନିମନ୍ତେ, ଓ ତଦ୍ୱାରା ସେ ତାହାଙ୍କର ବିଶ୍ୱାସୀମାନଙ୍କୁ ତଥା ସେବକମାନଙ୍କୁ ଅଧିକରୁ ଅଧିକ ତାହାଙ୍କର ନିକଟବର୍ତ୍ତୀ କରାଇବାକୁ ଚାହିଁଥାନ୍ତି। କିନ୍ତୁ ସେ ତାହାଙ୍କର ସେବକମାନଙ୍କୁ କେବେ ହେଲେ କ୍ଷୁଧାରେ ମରିବାକୁ ଦେବେ ନାହିଁ, ମାତ୍ର ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସମସ୍ତ ବିଷୟ ପ୍ରଦାନ କରିବେ। ଆପଣ ଦେଖନ୍ତୁ, ସେହି ବଳିଦାନ ନିମନ୍ତେ ସବୁଠାରୁ ଉତ୍କୃଷ୍ଟ ଓ ହୃଷ୍ଟପୃଷ୍ଟ ପଶୁ ଉତ୍ସର୍ଗ କରାଯାଉଥିଲା, କାରଣ ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଥିଲା ଓ ସେହି ଉତ୍କୃଷ୍ଟ ବିଷୟ ମଧ୍ୟରୁ ଈଶ୍ୱରଙ୍କର ସେବକମାନେ କିଛି ଅଂଶ ପାଉଥିଲେ। ଏହାର ଅର୍ଥ ସବୁଠାରୁ ଶ୍ରେଷ୍ଠ ବିଷୟ ସେମାନେ ପାଉଥିଲେ, କାରଣ ସେମାନେ ମଧ୍ୟ ସେହିସବୁ ପାଇବା ନିମନ୍ତେ ଯୋଗ୍ୟ, କାରଣ ଈଶ୍ୱର ହେଉଛନ୍ତି ସେମାନଙ୍କର ଅଧିକାର ସ୍ୱରୂପ। ଅର୍ଥାତ୍ ଈଶ୍ୱରଙ୍କ ଅଧିକାରରୁ ସେମାନେ ମଧ୍ୟ ଅଧିକାର ପାଆନ୍ତି। ଏହାପରେ 28-37 ଏହିପରି ଲେଖା ଅଛି, ତହିଁରେ ଅନନ୍ତକାଳୀନ ବିଧି ଦ୍ୱାରା ଇସ୍ରାଏଲ ସନ୍ତାନଗଣଠାରୁ ତାହା ହାରଣର ଓ ତାହାର ପୁତ୍ରଗଣର ଅଧିକାର ହେବ, ଯେହେତୁ ତାହା ଉତ୍ତୋଳନୀୟ ଉପହାର। ଇସ୍ରାଏଲ ସନ୍ତାନଗଣର ଏହି ଉତ୍ତୋଳନୀୟ ଉପହାର ସେମାନଙ୍କ ମଙ୍ଗଳାର୍ଥକ ବଳିରୁ ଦେୟ ହେବ, ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଉତ୍ତୋଳନୀୟ ଉପହାର। ପୁଣି ହାରଣର ମୃତ୍ୟୁ ଉତାରେ ତାହାର ପବିତ୍ର ବସ୍ତ୍ର ସକଳ ତାହାର ପୁତ୍ରଗଣର ହେବ, ଅଭିଷେକ ଓ ପଦନିଯୋଗ ସମୟରେ ସେମାନେ ତାହା ପରିଧାନ କରିବେ। ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ ତମ୍ବୁକୁ ଆସିବ, ସେ ସେହି ବସ୍ତ୍ର 7 ପରିଧାନ କରିବ। ଅନନ୍ତର ତୁମ୍ଭେ ସେହି ପଦନିଯୋଗାର୍ଥକ ମେଷର ମାଂସ ଘେନି ଗୋଟିଏ ପବିତ୍ର ସ୍ଥାନରେ ପାକ କରିବ। ପୁଣି ହାରଣ ଓ ତାହାର ପୁତ୍ରଗଣ ସମାଗମ ତମ୍ବୁ ଦ୍ୱାରା ନିକଟରେ ସେହି ମେଷ ମାଂସ ଓ ଡାଲାସ୍ଥିତ ସେହି ରୋଟି ଭୋଜନ କରିବେ। ପୁଣି ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହାଦ୍ୱାରା ପ୍ରାୟଶ୍ଚିତ ହେଲା ତାହା ସେମାନେ ଭୋଜନ କରିବେ, ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ, କାରଣ ତାହା ସବୁ ପବିତ୍ର ବସ୍ତୁ। ଆଉ ସେହି ପଦନିଯୋଗାର୍ଥକ ମାଂସ ଓ ରୋଟିରୁ ଯେବେ ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତେବେ ସେହି ଅବଶିଷ୍ଟାଂଶ ଅଗ୍ନିରେ ଭସ୍ମସାତ କରିବ, କେହି ତାହା ଖାଇବ ନାହିଁ, କାରଣ ତାହା ପବିତ୍ର ବସ୍ତୁ। ଆମ୍ଭେ ତୁମକୁ ଏହି ଯେସବୁ ଆଜ୍ଞା ଦେଲୁ ତଦନୁସାରେ ତୁମ୍ଭେ ହାରଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ। ସେମାନଙ୍କ ପଦନିଯୋଗରେ 7 ଲାଗିବ। ଆଉ ତୁମ୍ଭେ ପ୍ରାୟଶ୍ଚିତ ନିମନ୍ତେ ପ୍ରତିଦିନ ପାପାର୍ଥକ ବଳି ରୂପେ ଏକ ପୁଙ୍ଗବଶ୍ୟ ଉତ୍ସର୍ଗ କରିବ, ପୁଣି ବେଦୀ ନିମନ୍ତେ ପ୍ରାୟଶ୍ଚିତ କରି ତାହା ମୁକ୍ତ ପାପ କରିବ ଓ ତାହା ପବିତ୍ର କରିବା ପାଇଁ ଅଭିଷେକ କରିବ। ତୁମ୍ଭେ ବେଦୀ ନିମନ୍ତେ 7 ପ୍ରାୟଶ୍ଚିତ କରି ତାହା ପବିତ୍ର କରିବ, ତହିଁରେ ବେଦୀ ମହାପବିତ୍ର ହେବ। ପୁଣି ଯେ କିଛି ବେଦୀ ସ୍ପର୍ଶ କରେ ସେସବୁ ପବିତ୍ର ହେବ। ଦେଖନ୍ତୁ, ଆମେ ଏହି ସମସ୍ତ ବଳିଦାନ ବିଷୟ ନେଇ ଲେବୀୟ ପୁସ୍ତକରେ ଭଲ ଭାବେ ଅଧ୍ୟୟନ କରିବାକୁ ଯିବା। ମାତ୍ର ଏଠାରେ ବିଶେଷରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଈଶ୍ୱର ହାରଣ ମହାଯାଜକ ଓ ତାଙ୍କର ପୁତ୍ରମାନଙ୍କ ନିମନ୍ତେ ଏହି ସମସ୍ତ ବିଧିବିଧାନ ନିରୂପଣ କରିଥିଲେ ଓ ସେମାନଙ୍କୁ ସେହି ଯାଜକୀୟ ସେବା କାର୍ଯ୍ୟ ନିମନ୍ତେ ପ୍ରତିଷ୍ଠା କରିଥିଲେ, ଯେପରି ସେମାନେ ଈଶ୍ୱରଙ୍କ ପବିତ୍ରତା ରକ୍ଷା କରନ୍ତି ଓ ଈଶ୍ୱରଙ୍କ ସେବା କାର୍ଯ୍ୟ ସମ୍ପାଦନ କରନ୍ତି। ଈଶ୍ୱର ସେମାନଙ୍କର ବସ୍ତ୍ର ପରିଧାନ କରିବାଠାରୁ ନେଇ ଖାଦ୍ୟ ପଦାର୍ଥ ଭୋଜନ କରିବା ପର୍ଯ୍ୟନ୍ତ ସମସ୍ତ ବିଷୟ ପ୍ରତି ଦୃଷ୍ଟି ଦେଇଥିଲେ ଓ ସେ ସେମାନଙ୍କର ଅଭାବ ପୂରଣ କରିଥିଲେ। ସେ ଆଜି ମଧ୍ୟ ତାହାଙ୍କର ସେବକମାନଙ୍କୁ ନିଯୁକ୍ତି ଦିଅନ୍ତି ଓ ସେମାନଙ୍କର ସମସ୍ତ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଅନ୍ତି। ସେ ସେମାନଙ୍କର ଅଭାବ ମୋଚନ କରନ୍ତି। ସେ ଚାହାନ୍ତି ନାହିଁ ତାହାଙ୍କର ବିଶ୍ୱସ୍ତ ସେବକମାନେ କ୍ଷୁଧାରେ ପ୍ରାଣ ହରାନ୍ତୁ। ପ୍ରିୟ ବନ୍ଧୁ, ଆପଣ ଯଦି ପ୍ରକୃତରେ ବିଶ୍ୱସ୍ତ ଭାବେ ଈଶ୍ୱରଙ୍କୁ ସେବା କରନ୍ତି, ତାହେଲେ ଈଶ୍ୱର ଆପଣଙ୍କୁ କେବେ ହେଲେ ଅଭାବରେ ରଖିବେ ନାହିଁ, କାରଣ ସେ ତାଙ୍କର ସେବକମାନଙ୍କର ଆବଶ୍ୟକତା ପ୍ରତି ଦୃଷ୍ଟି ଦିଅନ୍ତି। କିନ୍ତୁ ଆଜି ଅନେକ ଈଶ୍ୱରଙ୍କ ସେବକ ଈଶ୍ୱରଙ୍କ ସେବା ବିଶ୍ୱସ୍ତ ଭାବେ କରନ୍ତି ନାହିଁ। ସେମାନେ ଈଶ୍ୱରଙ୍କର ମେଷମାନଙ୍କୁ ପାଳନ କରିବା ପରିବର୍ତ୍ତେ ନିଜକୁ ତଥା ନିଜର ପରିବାରକୁ ପାଳନ କରନ୍ତି। ସେମାନେ କେବଳ ନିଜ ନିମନ୍ତେ ଚିନ୍ତା କରନ୍ତି, ମାତ୍ର ଈଶ୍ୱରଙ୍କର ମେଷମାନଙ୍କ ନିମନ୍ତେ ବା ସେମାନଙ୍କର ଆତ୍ମିକ ଆବଶ୍ୟକତା ନିମନ୍ତେ ଦୃଷ୍ଟି ଦିଅନ୍ତି ନାହିଁ। ତେଣୁ ଆସୁ, ଈଶ୍ୱରଙ୍କ ସେବକର ଉପଯୁକ୍ତ କର୍ମ କରୁ ଓ ତାହାଙ୍କ ପବିତ୍ରତା ରକ୍ଷା କରୁ। ବର୍ତ୍ତମାନ ଆମେ ସେହି ହୋମବଳି ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା, ଯାହାକି ପ୍ରତିଦିନ ସେହି ବେଦୀ ଉପରେ ଉତ୍ସର୍ଗ ହେବାକୁ ଥିଲା। ଦେଖନ୍ତୁ, ଏହି 29 ପର୍ବର 38-46 ପଦରେ ଏହିପରି ଲେଖା ଅଛି, ସେହି ବେଦୀ ଉପରେ ତୁମ୍ଭେ ଏହି ଏହି ବଳି ଉତ୍ସର୍ଗ କରିବ। ତୁମେ ନିତ୍ୟ ନିତ୍ୟ ପ୍ରତିଦିନ ଏକ ବର୍ଷୀୟ 2 ମେଷ ଶାବକ, ଅର୍ଥାତ୍ ତାହାର ପ୍ରଥମ ମେଷ ଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ୱିତୀୟ ମେଷ ଶାବକକୁ ସନ୍ଧ୍ୟାବେଳେ ଉତ୍ସର୍ଗ କରିବ। ପୁଣି ପ୍ରଥମ ମେଷ ଶାବକ ସହିତ ହିନ୍ ପାତ୍ରର ଚତୁର୍ଥାଂଶ ନିର୍ମଳ ପେଶା ତୈଳରେ ମିଶ୍ରିତ ଏକ ଐଫାର ଦଶମାଂଶ ମଇଦା ଓ ପେୟ ନୈବେଦ୍ୟ ନିମନ୍ତେ ହିନ୍ର ଚତୁର୍ଥାଂଶ ଦ୍ରାକ୍ଷରସ ଦେବ। ଆଉ ସନ୍ଧ୍ୟାବେଳେ ଦ୍ୱିତୀୟ ମେଷ ଶାବକ ଉତ୍ସର୍ଗ କରିବ। ପୁଣି ପ୍ରଭାତର ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ସ୍ୱରୂପେ ତାହା ଉତ୍ସର୍ଗ କରିବ। ଏହା ସମାଗମ ତମ୍ବୁ ଦ୍ୱାରା ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମମାନଙ୍କର ପୁରୁଷାନୁକ୍ରମେ ନିତ୍ୟ କର୍ତ୍ତବ୍ୟ ହୋମ ହେବ। ସେ ସ୍ଥାନରେ ଆମ୍ଭେ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମମାନଙ୍କ ସହିତ ସାକ୍ଷାତ କରିବା, ଆଉ ସେ ସ୍ଥାନରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ସହିତ ସାକ୍ଷାତ କରିବା। ପୁଣି ଆମ୍ଭ ପ୍ରତାପରେ ତମ୍ବୁ ପବିତ୍ରକୃତ ହେବ, ଆଉ ଆମ୍ଭେ ସମାଗମ ତମ୍ବୁ ଓ ବେଦୀ ପବିତ୍ର କରିବା। ପୁଣି ଆମ୍ଭର ଯାଜନ କର୍ମ କରଣାର୍ଥେ ହାରଣକୁ ଓ ତାହାର ପୁତ୍ରଗଣକୁ ପବିତ୍ର କରିବା। ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ବାସ କରି ସେମାନଙ୍କର ପରମେଶ୍ୱର ହେବା। ତହିଁରେ ଆମ୍ଭେ ଯେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱର, ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ମିଶ୍ର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର। ଦେଖନ୍ତୁ, ଏହି ନିତ୍ୟ ନିତ୍ୟ ହୋମବଳି ବିଷୟ ନେଇ ପୁନର୍ବାର ଆମେ ଲେବୀୟ ପୁସ୍ତକରେ ଏହାର ସବିଶେଷ ବିବରଣୀ ଲକ୍ଷ୍ୟ କରିବାକୁ ପାରିବା, କିନ୍ତୁ ଏଠାରେ ଆମେ ସଂକ୍ଷେପରେ ସେହି ହୋମବଳି ବିଷୟ ନେଇ କିଛି ଆଲୋଚନା କରିବା। ଦେଖନ୍ତୁ, ଏହି ହୋମବଳି ଏକ ପ୍ରତିଦିନିଆ ବଳିଦାନ ଥିଲା। ଗୋଟିଏ ମେଷ ଶାବକ ସକାଳେ ଉତ୍ସର୍ଗ କରାଯାଉଥିଲା ଓ ଅନ୍ୟଟି ସନ୍ଧ୍ୟାବେଳେ ଉତ୍ସର୍ଗ କରାଯାଉଥିଲା। ତେବେ ଏହି ହୋମବଳି ପ୍ରତିଦିନ ଉତ୍ସର୍ଗ କରାଯିବାର ତାତ୍ପର୍ଯ୍ୟ ହେଉଛି, ଏହା ସେମାନଙ୍କର ଅର୍ଥାତ୍ ଇସ୍ରାଏଲ ସନ୍ତାନଗଣର ପାପ ବିଷୟରେ ସେମାନଙ୍କୁ ସ୍ମରଣ କରାଇ ଦେବାକୁ ଥିଲା ଓ ସେମାନଙ୍କର ପାପ ନିମନ୍ତେ ଜଣେ ଯେ ମୃତ୍ୟୁଭୋଗ କରିବାକୁ ଥିଲା, ଏହା ସେମାନଙ୍କୁ ପ୍ରତିଦିନ ସ୍ମରଣ କରାଇ ଦେଉଥିଲା, କାରଣ ସେହି ପାପର ବେତନ ମୃତ୍ୟୁ ଥିଲା ଓ ସେହି ପାପ ନିମନ୍ତେ ରକ୍ତର ଆବଶ୍ୟକତା ଥିଲା। ପ୍ରିୟ ବନ୍ଧୁ, ଏହି ହୋମବଳି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷ୍ୟ ମୃତ୍ୟୁ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, କାରଣ ସେ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ ନିଜେ ସେହି ପ୍ରାୟଶ୍ଚିତ ବଳି ସ୍ୱରୂପ ହେଲେ। ସେ ସେହି କୃଷରେ ଟଙ୍ଗା ଗଲେ, ତାଙ୍କର ସେହି ପବିତ୍ର ରକ୍ତ ଆମମାନଙ୍କର ପାପ ନିମନ୍ତେ ଝରାଇଲେ, ଯେପରି ତାଙ୍କର ସେହି ପବିତ୍ର ରକ୍ତ ଦ୍ୱାରା ଆମମାନଙ୍କର ପାପମୋଚନ ହୁଏ। ତେଣୁକରି ଈଶ୍ୱର ତାହାଙ୍କର ସେହି ଅସୀମ ପ୍ରେମ ଓ ଅନୁଗ୍ରହରେ ଆମମାନଙ୍କ ନିମନ୍ତେ ସେହି ଉଦ୍ଧାରର ପଥ ପ୍ରସ୍ତୁତ କରିଅଛନ୍ତି, ଯେପରି ଆମେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ପାପରୁ ଉଦ୍ଧାର ପାଇ ସେହି ଅନନ୍ତ ଜୀବନର ଅଧିକାରୀ ହେଉ। ତେଣୁ ପସନ୍ଦ ଆପଣଙ୍କର, ଆପଣ ଯେ କେହି ହୁଅନ୍ତୁ ନା କାହିଁକି, ଆପଣ ଯଦି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ନିଜର ପାପ ସବୁ ସ୍ୱୀକାର କରନ୍ତି, ତାହେଲେ ସେ ଆପଣଙ୍କୁ ନିଶ୍ଚୟ ପାପରୁ ଉଦ୍ଧାର କରି ସେହି ଅନନ୍ତ ଜୀବନର ଅଧିକାରୀ କରାଇବେ। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ, କିନ୍ତୁ ଆପଣଙ୍କର ବିଶ୍ୱାସ ଆବଶ୍ୟକ ଓ ପାପରୁ ମନ ପରିବର୍ତ୍ତନ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବା ଆବଶ୍ୟକ। ତେବେ ଏଇଠାରେ ଆମେ ଯାତ୍ରା ପୁସ୍ତକ 29 ପର୍ବଟି ଅଧ୍ୟୟନ କରି ସମାପ୍ତ କଲୁ। ଏହାପରେ ଆମେ 30 ପର୍ବଟି ଅଧ୍ୟୟନ କରିବାକୁ ଯିବା। ଏହି 30 ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଉପାସନା, କାରଣ ଏହି ପର୍ବଟି ଏକ ମହାନ ଉପାସନାର ପର୍ବ। ତେବେ ଏହି ପର୍ବରେ ପ୍ରଥମେ ଆମେ ସେହି ସମାଗମ ତମ୍ବୁର ପ୍ରଥମ ଭାଗ ଉପରେ ଟିକେ ଦୃଷ୍ଟି ଦେବା, ଯାହାକି ପବିତ୍ର ସ୍ଥାନ ଥିଲା ଓ ଏକ ଉପାସନାର ସ୍ଥାନ ଥିଲା। ଏହି ପବିତ୍ର ସ୍ଥାନରେ ଆମେ ତିନୋଟି ସାମଗ୍ରୀ ଦେଖିବାକୁ ପାଉ, ତାହା ହେଉଛି ଧୂପବେଦୀ, ଦର୍ଶନୀ ରୋଟିରେ ମେଜ ଓ ଦୀପବୃକ୍ଷ। ଏହି ସମସ୍ତ ସେହି ଉପାସନାର ବିଷୟକୁ ଉପସ୍ଥାପିତ କରୁଥିଲା। ତେବେ ଆମେ ଏଥିପୂର୍ବରୁ ଦୁଇଟି ସାମଗ୍ରୀ ନେଇ ଆଲୋଚନା କରିସାରିଛୁ। ଗୋଟିଏ ହେଉଛି ଦର୍ଶନୀ ରୋଟିରେ ମେଜ ଓ ଅନ୍ୟଟି ହେଉଛି ଦୀପବୃକ୍ଷ। କିନ୍ତୁ ଆଉ ଗୋଟିଏ ବିଷୟ ଏହି ପବିତ୍ର ସ୍ଥାନରେ ଥିଲା, ଯାହାକି ଧୂପବେଦୀ, ଆଉ ସେହି ବିଷୟ ନେଇ ଆମେ ବର୍ତ୍ତମାନ ଆଲୋଚନା କରିବାକୁ ଯିବା। କିନ୍ତୁ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ସେହି ଦୀପବୃକ୍ଷ ଓ ଦର୍ଶନୀ ରୋଟିର ମେଜ ଈଶ୍ୱରଙ୍କ ଲୋକମାନେ ସମବେତ ହୋଇ ଈଶ୍ୱରଙ୍କର ଉପାସନା କରିବା ବିଷୟକୁ ଦର୍ଶାନ୍ତି। ଏହା ଏପ୍ରକାର ଏକ ସ୍ଥାନ ନୁହେଁ ଯେଉଁଠାରେ ଆପଣ ଏକତ୍ର ମିଳି ଗପସପ କରନ୍ତି, ମାତ୍ର ଏହା ଏପ୍ରକାର ସ୍ଥାନ ଯେଉଁଠାରେ ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଭୋଜର ଅଂଶୀ ହୁଅନ୍ତି ଓ ପିତା ଈଶ୍ୱରଙ୍କର ସହିତ ସହଭାଗିତା ସ୍ଥାପନ କରନ୍ତି। ମାତ୍ର ସେହି ଧୂପବେଦୀ ପ୍ରାର୍ଥନାର ସ୍ଥାନ ଥିଲା। ତେବେ ଦେଖନ୍ତୁ 30 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଆଉ ତୁମ୍ଭେ ଧୂପ ଜଳାଇବା ପାଇଁ ସିଟିମ୍ କାଷ୍ଠର ଏକ ବେଦୀ ନିର୍ମାଣ କରିବ, ତାହା ଏକ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଚତୁଷ୍କୋଣ ହେବ, ପୁଣି 2 ହସ୍ତ ଉଚ୍ଚ ହେବ, ତହିଁର ଶୃଙ୍ଗସକଳ ତହିଁର ଅଂଶ ହେବ। ତେବେ ଏଥିରୁ ଜଣାଯାଏ ଯେ ଏହି ବେଦୀଟି ଅତି ଛୋଟ ବେଦୀ ଥିଲା, କାରଣ ଏହା ଦୈର୍ଘ୍ୟରେ ଏକ ହାତ, ପ୍ରସ୍ଥରେ ଏକ ହାତ ଓ ଉଚ୍ଚତାରେ 2 ହାତ ଥିଲା। କିନ୍ତୁ ଏହା ସିଟିମ୍ କାଷ୍ଠରେ ନିର୍ମିତ ହୋଇଥିଲା। ଏହାପରେ 3 ପଦରୁ 5 ପଦରେ ଏହିପରି ଲେଖା ଅଛି, ତହିଁର ପୃଷ୍ଠ ଓ ଚାରିପାର୍ଶ୍ୱ ଓ ଶୃଙ୍ଗ ନିର୍ମଳ ସୁବର୍ଣ୍ଣରେ ମଡ଼ାଇବ ଓ ତହିଁର ଚାରିଆଡ଼େ ସ୍ୱର୍ଣ୍ଣର କାନ୍ଥି କରିବ, ପୁଣି ତହିଁର କାନ୍ଥି ତଳେ 2 ପାର୍ଶ୍ୱର 2 କୋଣ ନିକଟରେ ସ୍ୱର୍ଣ୍ଣର 2 କଡ଼ା କରିବ, ଆଉ ତାହା ବହନାର୍ଥକ ସାଙ୍ଗୀର ଘରା ହେବ। ସେହି ସାଙ୍ଗି ସିଟିମ୍ କାଷ୍ଠରେ ନିର୍ମାଣ କରି ସ୍ୱର୍ଣ୍ଣରେ ମଡ଼ାଇବ। ଆପଣ ଦେଖନ୍ତୁ, ଏପରିକି ଏହି ଛୋଟ ସାମଗ୍ରୀର ମଧ୍ୟ ବଳାଗୁଡ଼ିକ ଥିଲା, ଯେପରି ତହିଁରେ ସାଙ୍ଗି ପ୍ରବେଶ କରିପାରେ ଓ ସେହି ଯାଜକମାନେ ତାହାକୁ ଆପଣାପଣା କାନ୍ଧରେ ବହି ନେଇ ଯାଇପାରନ୍ତି। ଏପରିକି ଆମେ ଗଣନା ପୁସ୍ତକଟି ଅଧ୍ୟୟନ କଲେ ଦେଖିବାକୁ ପାରିବା ଯେ ଲେବୀୟମାନେ ସେହି ପ୍ରାନ୍ତର ମଧ୍ୟରେ ଯାତ୍ରା କରିବା ସମୟରେ ଏହି ସମସ୍ତ ସାମଗ୍ରୀକୁ ବହି କରି ନେଉଥିଲେ। ଏହାପରେ 6 ପଦରେ ଏହିପରି ଲେଖା ଅଛି, ପୁଣି ଆମ୍ଭେ ଯେଉଁ ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ସେହି ସ୍ଥାନରେ, ଅର୍ଥାତ୍ ସାକ୍ଷ୍ୟ ସିନ୍ଦୁକର ଉପରିସ୍ଥ ପାପାଛାଦନ ସମ୍ମୁଖରେ ସାକ୍ଷ୍ୟ ସିନ୍ଦୁକର ଅଗ୍ରସ୍ଥିତ ବିଚ୍ଛେଦ ବସ୍ତ୍ରର ଆଗରେ ତାହା ରଖିବ। ଦେଖନ୍ତୁ, ସେହି ଧୂପବେଦୀ ସେହି ବିଚ୍ଛେଦ ବସ୍ତ୍ରର ଆଗରେ ରଖାଯାଇଥିଲା, ଏବଂ ସେହି ସାକ୍ଷ୍ୟ ସିନ୍ଦୁକ ବା ନିୟମ ସିନ୍ଦୁକ ଓ ପାପାଛାଦନ ସେହି ବିଚ୍ଛେଦ ବସ୍ତ୍ରର ଆର ପାଖେ ଥିଲା। ଅର୍ଥାତ୍ ଏହି ସାକ୍ଷ୍ୟ ସିନ୍ଦୁକ ଓ ପାପାଛାଦନ ମହାପବିତ୍ର ସ୍ଥାନରେ ଥିଲା ଓ ଏହି ଧୂପବେଦୀ ପବିତ୍ର ସ୍ଥାନରେ ଥିଲା, କାରଣ ସେହି ବିଚ୍ଛେଦ ବସ୍ତ୍ର ପବିତ୍ର ସ୍ଥାନ ଓ ମହାପବିତ୍ର ସ୍ଥାନ ମଧ୍ୟରେ ଏକ ବିଚ୍ଛେଦ ପ୍ରାଚୀର ସୃଷ୍ଟି କରୁଥିବାରୁ ଏହାକୁ ବିଚ୍ଛେଦ ବସ୍ତ୍ର କୁହାଯାଉଥିଲା। ତେବେ ସେ ଯାହାହେଉନା କାହିଁକି ସେହି ଧୂପବେଦୀ ଯେ ସେହି ପବିତ୍ର ସ୍ଥାନରେ ରଖାଯାଇଥିଲା, ଅର୍ଥାତ୍ ସେହି ଉପାସନାର ସ୍ଥାନରେ ରଖାଯାଇଥିଲା, ଏଥିରେ ସନ୍ଦେହ ନାହିଁ। ଏହାପରେ 7 ପଦରୁ 8 ପଦରେ ଲେଖା ଅଛି, ହାରଣ ତହିଁ ଉପରେ ସୁଗନ୍ଧି ଧୂପ ଜଳାଇବ, ସେ ପ୍ରତି ପ୍ରଭାତରେ ପ୍ରଦୀପ ପରିଷ୍କାର କରିବାବେଳେ ସେହି ଧୂପ ଜଳାଇବ, ପୁଣି ସନ୍ଧ୍ୟାକାଳେ ହାରଣ ପ୍ରଦୀପ ଜଳାଇବା ସମୟରେ ଧୂପ ଜଳାଇବ, ତହିଁରେ ତୁମମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ଧୂପଦାହ ହେବ। ଦେଖନ୍ତୁ, ଏହା ବଳିଦାନ ଉତ୍ସର କରିବାର ବେଦୀ ନଥିଲା, ମାତ୍ର ଧୂପ ଜଳାଇବାର ବେଦୀ ଥିଲା, ତେଣୁକରି ଏହାକୁ ଧୂପବେଦୀ ବୋଲି କୁହାଯାଉଥିଲା। ଏହି ବେଦୀ ଉପରେ ହାରଣ ମହାଯାଜକ କେବଳ ସକାଳେ ଓ ସନ୍ଧ୍ୟାରେ ଧୂପ ଜଳାଇବାକୁ ଥିଲା, କିନ୍ତୁ ଅନ୍ୟ କେହି ନୁହେଁ, କାରଣ ଏହି ଧୂପ ଜଳାଇବାରେ ଈଶ୍ୱରଙ୍କର ପବିତ୍ରତା ରକ୍ଷା କରିବାକୁ ଥିଲା। ଏହାପରେ 9-10 ପଦରେ ଏହିପରି ଲେଖା ଅଛି, ତୁମେମାନେ ତହିଁ ଉପରେ ଇତର ଧୂପ ଅବା ହୋମବଳି କିମ୍ବା ଭକ୍ଷ୍ୟ ନୈବେଦ୍ୟ ଉତ୍ସର କରିବ ନାହିଁ ଓ ତହିଁ ଉପରେ ପେୟ ନୈବେଦ୍ୟ ଢାଳିବ ନାହିଁ। ପୁଣି ହାରଣ ବର୍ଷ ମଧ୍ୟରେ ଥରେ ତହିଁର ଶୃଙ୍ଗ ନିମନ୍ତେ ପ୍ରାୟଶ୍ଚିତ କରିବ। ସେ ପ୍ରାୟଶ୍ଚିତାର୍ଥକ ପାପବଳିର ରକ୍ତ ଦ୍ୱାରା ତୁମମାନଙ୍କ ପୁରୁଷାନୁକ୍ରମେ ବର୍ଷକେ ଥରେ ତହିଁ ନିମନ୍ତେ ପ୍ରାୟଶ୍ଚିତ କରିବ। ଏହି ବେଦୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମହାପବିତ୍ର। ଆପଣ ଦେଖନ୍ତୁ, ଏହି ବେଦୀ ଉପରେ ଏକ ସ୍ୱତନ୍ତ୍ର ଧୂପ ଜଳାଇବାକୁ ଥିଲା, ମାତ୍ର ଅନ୍ୟ କୌଣସି ବିଷୟ ନୁହେଁ। ଯାଜକ ସେହି ଦୀପବୃକ୍ଷରେ ଥିବା ପ୍ରଦୀପଗୁଡ଼ିକ ଜଳାଇବା ସମୟରେ ଏହି ଧୂପ ଜଳାଇବାକୁ ଥିଲା। ଏହି ବେଦୀ ପ୍ରାର୍ଥନାର ବିଷୟକୁ ଦର୍ଶାଏ ଏବଂ ଆମେ ଏହା ମଧ୍ୟ ଜାଣୁ, କାରଣ ପବିତ୍ର ବାଇବଲ ମଧ୍ୟରେ ଏହି ଧୂପକୁ ବିଭିନ୍ନ ସ୍ଥାନରେ ପ୍ରାର୍ଥନା ଓ ପ୍ରଶଂସାର ଚିହ୍ନ ରୂପେ ବ୍ୟବହାର କରାଯାଇଅଛି, ଯାହାକି ଗୀତ ସଂହିତା 141 ପର୍ବର 2 ପଦରେ ଆଉ ପ୍ରକାଶିତ ବାକ୍ୟ ଏହି ଧୂପର ଛବି ମଧ୍ୟ ପ୍ରଦାନ କରେ, ଯାହାକି 8 ପର୍ବର 3 ପଦରେ ଲେଖା ଅଛି, ଏପରିକି ଲୁକ ପ୍ରଥମ ପର୍ବର 9 ପଦରେ ମଧ୍ୟ ଲେଖା ଅଛି। ଦେଖନ୍ତୁ, ଏଠାରେ ଏହିପରି ଲେଖା ଅଛି, ସେ ଆପଣା ଦଳର ପାଳି ଅନୁସାରେ ଈଶ୍ୱରଙ୍କ ଛାମୁରେ ଯାଜକ କାର୍ଯ୍ୟ କରୁଥିବା ସମୟରେ ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ୱାରା ତାହାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା, ଆଉ ଧୂପ ଦେବା ସମୟରେ ସମସ୍ତ ଜନତା ବାହାରେ ପ୍ରାର୍ଥନା କରୁଥିଲେ। ଦେଖନ୍ତୁ, ଜିଖରିୟ ଲେବୀୟ ଗୋଷ୍ଠୀର ଜଣେ ସଭ୍ୟ ଥିଲେ ଏବଂ ସେ ସେହି ମନ୍ଦିରରେ ସେବା କରୁଥିଲେ। ତେବେ ଆପଣ ଏଠାରେ ମନ୍ଦିର ବିଷୟ ଶୁଣି ଟିକେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିବେ, କିନ୍ତୁ ଏହି ମନ୍ଦିର ସେହି ସମାଗମ ତମ୍ବୁର ଅବିକଳ ନକଲ, କାରଣ ପରବର୍ତ୍ତୀ ସମୟରେ ସମାଗମ ତମ୍ବୁ ମନ୍ଦିରରେ ପରିଣତ ହୋଇଥିଲା। ତେବେ ଜିଖରିୟ ସେହି ଧୂପବେଦୀ ନିକଟରେ ସେବା କାର୍ଯ୍ୟ ସମ୍ପାଦନ କରୁଥିଲେ ଏବଂ ସେ ଯେଉଁ ସମୟରେ ଧୂପ ଜଳାଉଥିଲେ ତାହା ଥିଲା ପ୍ରାର୍ଥନାର ସମୟ। ତେଣୁକରି ସେହି ଧୂପ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରେ, ଯିଏକି ଆମମାନଙ୍କର ମଧ୍ୟସ୍ଥି ହୋଇ ଆମମାନଙ୍କ ନିମନ୍ତେ ପିତା ଈଶ୍ୱରଙ୍କଠାରେ ନିତ୍ୟ ନିବେଦନ କରନ୍ତି, କାରଣ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଆମମାନଙ୍କର ପ୍ରଧାନ ମହାଯାଜକ। ହାରଣ ମହାଯାଜକ ଯେପରି ସେହି ଉପାସନାର ସ୍ଥାନରେ ସେବା କାର୍ଯ୍ୟ କରୁଥିଲେ, ସେହିପରି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କର ପ୍ରଧାନ ମହାଯାଜକ ସ୍ୱରୂପେ ପିତା ଈଶ୍ୱରଙ୍କର ସେହି ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରି ଆମମାନଙ୍କ ନିମନ୍ତେ ପିତା ଈଶ୍ୱରଙ୍କଠାରେ ନିତ୍ୟ ନିବେଦନ କରନ୍ତି। ଯଦିଓ ସେ ମଲ୍କିସେଦକଙ୍କ ସଦୃଶ ଜଣେ ଯାଜକ ଥିଲେ, ମାତ୍ର ଏହି କ୍ଷେତ୍ରରେ ମଧ୍ୟ ଆମେ ହାରଣ ମହାଯାଜକଙ୍କ ସହିତ ତାହାଙ୍କୁ ତୁଳନା କରିପାରିବା। ମାତ୍ର ସେ କେବଳ ମହାଯାଜକ ନୁହନ୍ତି, ମାତ୍ର ପ୍ରଧାନ ମହାଯାଜକ, ଅର୍ଥାତ୍ ମହାଯାଜକଙ୍କ ଉପରେ ପ୍ରଧାନ। ସେଦିନ ଇସ୍ରାଏଲ ସନ୍ତାନଗଣଙ୍କ ନିମନ୍ତେ ଏହା ଏକ ଚମତ୍କାର ବିଷୟ ଥିଲା ଯେ ସେମାନଙ୍କର ମହାଯାଜକ ସେହି ସମାଗମ ତମୁ ମଧ୍ୟରେ ପ୍ରବେଶ କରି ସେହି ଧୂପବେଦୀ ନିକଟରେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ। ଏହା ଆଜି ମଧ୍ୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ଚମତ୍କାର ବିଷୟ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଯିଏକି ପ୍ରଧାନ ମହାଯାଜକ, ସେ ତାହାଙ୍କର ବିଶ୍ୱାସୀମାନଙ୍କ ନିମନ୍ତେ ପିତା ଈଶ୍ୱରଙ୍କ ନିକଟରେ ନିତ୍ୟ ନିବେଦନ କରୁଅଛନ୍ତି। କିନ୍ତୁ ଆମେ କ'ଣ ତାହା ଅନୁଭବ କରିପାରିଛୁ କି? ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।